आकाशवाणी संवाद पढ़ुछंती नीना साहू। मुख्य संवाद, लोकसभा जारी रही 2026-27 बजेट उपरे आलोचना। विरोधी पक्षर् आगत अनास्था प्रस्ताव नोटिस त्रुटि संशोधन पर निर्धारित नियम अनुजाई जांच करने को निर्देश देले बाचस्पति। अनुमोदित नियामक ढांचा अनुजाई सेवा प्रदान करने को इंडिगो कंपानी को डीजीसीए निर्देश। श्रीलंकार आज भारत आसुच्छ भगवान बुद्धों पवित्र देवनिमोरी अवशेष। एवं पुरुष टी20 विश्वकप क्रिकेट प्रतियोगितार आज प्रथम मैच रे अफगानिस्तान सम्मुखें 188 रन विजय लक्ष्य धार्य कला दक्षिण आफ्रिका। लोकसभा आसंता आर्थिक वर्षर प्रस्तुत बजेट उपरे आलोचना जारी रही। आलोचनारे अंशग्रहण कर एलजेपीआर सदस्य अरुण भारती बजेट देशर विकासर मार्ग उन्मुक्त करिवे बोली कहिछन्ति। से एहाकु एक दूरदृष्टि संपन्न एवं समावेशी बजेट बोली वर्णना करिवा सह 2047 विकसित भारत स्वप्न साकार करिवारे सहायक हेबो बोली उल्लेख करिछन्ति। से कहिछन्ति केन्द्र बजेट एमएसएमई क्षेत्र को अधिक सुदृढ़ करिवा सह उत्पादन को प्रोत्साहन प्रदान करिवो। सिक्किम क्रांतिकारी मोर्चार सदस्य इंद्र हांग कहिछन्ति समाजर सबुवर्गक पई बजेटरे आवश्यक पदक्षेप ग्रहण करा जायछि। शिल्प नेतृत्वाधीन गवेषणा पई बजेटरे रहितिबा व्यवस्था एक स्वागतयोग्य पदक्षेप बोली से कहिछन्ति। अन्य पक्षरे आप्र सदस्य डॉक्टर राजकुमार चवेवाला बजेटरे सेभळी कोनोसी नूतनत्व नाही बोली अभियोग करिछन्ति। बीजेपी रो सुधीर गुप्ता केन्द्र बजेट को प्रशंसा करिबा सहित 2047 सुद्धा भारत को एक विकसित राष्ट्र रे परिणत करिपारे गुरुत्वपूर्ण सब्यस्त हेबो बोली आशा व्यक्त करिछन्ति। लोकसभा बाचस्पति ओम बिर्ला बहिष्कार करिबा पई विरोधी सांसद मानंक द्वारा आगत अनास्था प्रस्ताव नोटिस रे किछि त्रुटि चिन्हट होईछि। मिलिथिबा सूचना अनुजाई नोटिस रे विरोधी दलगुडिक गत वर्ष फेब्रुआरी रे घटीथिबा चारोटि घटना विषय रे उल्लेख करथिले एवं एहा आधार रे नियम अनुजाई नोटिस को खारज करा जाई परिथांता। बाचस्पति ओम बिर्ला नोटिस रे थिबा त्रुटि को संशोधन करी प्रक्रिया अनुजाई आग को कार्यकारी करिबाकु सचिवालय को निर्देश नियम अनुजाई एहि मामलारे तुरंत कार्यानुष्ठान ग्रहण करिबाकु मध्य निर्देश देइछन्ती। सूचना योग्य जे बजेट अधिवेशनर द्वितीय पर्याय आरंभ हेबा परे नोटिस को तालिकाभुक्त करा जिवो। संशोधित नोटिस पाइबा परे एहाको निर्धारित नियम अनुजाई जांच करा जिवो। देशरे घरोई क्षेत्रर सौरशक्ति उत्पाद क्षमता 144 गीगावाट्रे पहुंचीछि बोली नूतन ओ नवीकरणीय शक्ति मंत्री प्रहलाद जोशी कहिछन्ति। लोकसभारे आज प्रश्नकाळरे ए संक्रांत एक प्रश्नर उत्तररे श्री जोशी कहिछन्ति पूर्वरु सौरशक्ति उत्पादन केवल 6-7 गीगावाट मध्यरे सीमित रहिथिला। ए क्षेत्रर एबे क्षमता वृद्धि पाइबा सहित रप्तानी करिबा स्थितिरे मध्य देश पहुंचिलानी बोली से सूचना देइछन्ति। से कहिछन्ति सबुज शक्ति करिडर प्रथम पर्याय अधीनरे केन्द्र सरकार राज्यगुडिकु 10,000 कोटि टंका प्रदान करिछन्ति। एहार द्वितीय पर्यायरे 12,000 कोटि टंका आवंटन करा जायछि बोली से गृहकु सूचना देइछन्ति।
ग्रीन एनर्जी कॉरिडोर 1 में 10,000 करोड़ से ज्यादा हमने पैसा स्टेट को दिया है और ग्रीन एनर्जी कॉरिडोर 2 में 12,000 करोड़ रुपया हमने स्टेट को दिया है, उसमें उत्तर प्रदेश भी है।
श्वेत विप्लवर द्वितीय पर्याय अधीनरे दुग्ध संग्रह वृद्धि लक्ष्य नै सरकार एक महत्वाकांक्षी लक्ष्य धार्य करिछन्ति बोली समवाय राष्ट्रमंत्री मुरलीधर मोहलो कहिछन्ति। राज्यसभारे ए संक्रांतरे तथ्य उपस्थापन करि आज से कहिछन्ति एही पर्याय अधीनरे प्रत्येक दिन दुग्ध उत्पादन को वृद्धि करिबाकु लक्ष्य रखाजैछि। आगामी 5 वर्ष मध्यरे दुग्ध समवाय समिति माध्यमरे दुग्ध संग्रह को आहुरी 50% वृद्धि करिबाकु लक्ष्य रखा बोली से गृहरे सूचना देइछन्ति। आसंता 2028-29 आर्थिक वर्ष शेष सुद्धा दुग्ध समवाय समिति द्वारा दुग्ध संग्रह प्रतिदिन 1,007 लक्ष किलोग्राम को वृद्धि पाइबो बोली आकलन करा जायछि। समग्र देशरे 75,000 नूतन बहुमुखी दुग्ध समवाय समिति स्थापन करिबा नै सरकारक प्रस्ताव रहिछि बोली से गृहरे सूचना देइछन्ति। आपण माने संवाद सुनुछन्ति आकाशवाणी रो। ଇଣ୍ଡିଗୋ ବିମାନ ସେବା ସଂସ୍ଥାକୁ କେତେକ ନିର୍ଦ୍ଦିଷ୍ଟ ଉଡ଼ାଣ ପାଇଁ ଡିୟୁଟି ସମୟ ସୀମା ବ୍ୟବସ୍ଥାରେ ପ୍ରଦାନ କରାଯାଇଥିବା ଅସ୍ଥାୟୀ ରିହାତି ଶେଷ ହୋଇଛି ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଡିଜିସିଏ ଘୋଷଣା କରିଛନ୍ତି। ଇଣ୍ଡିଗୋ କମ୍ପାନୀକୁ ଏବେ ଅନୁମୋଦିତ ନିୟାମକ ଢାଞ୍ଚା ଅନୁଯାୟୀ ଉଡ଼ାଣ ଭରିବାକୁ ପଡ଼ିବ। ଡିଜିସିଏ କହିଛି ଗତ ଡିସେମ୍ବର ମାସରେ ବିମାନ ଉଡ଼ାଣ ନେଇ ସୃଷ୍ଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଦାନ କରାଯାଇଥିବା ଏହି ରିହାତିର ବୈଧ ସମୟସୀମା ଗତକାଲି ପର୍ଯ୍ୟନ୍ତ ଧାର୍ଯ୍ୟ ରହିଥିଲା। ଜାତୀୟ ସୁରକ୍ଷା ଏବଂ ସେବା ପ୍ରଦାନକାରୀ କମ୍ପାନୀର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଡିଜିସିଏ ଦ୍ୱାରା ଅନୁମୋଦିତ ଏଫ୍ଡିଟିଏଲ୍ ଯୋଜନାର କାର୍ଯ୍ୟକାରିତା ନେଇ ପ୍ରସ୍ତୁତି ସମ୍ପର୍କରେ ଇଣ୍ଡିଗୋ କମ୍ପାନୀ ପକ୍ଷରୁ ଆବଶ୍ୟକୀୟ ସୂଚନା ପ୍ରଦାନ କରାଯାଇଛି ବୋଲି ଡିଜିସିଏ କହିଛି। ଏଥିସହିତ ନିର୍ଦ୍ଧାରିତ ମାନଦଣ୍ଡକୁ ପୂର୍ଣ୍ଣ ଭାବେ ଅନୁପାଳନ କରିବା ନେଇ ଇଣ୍ଡିଗୋ କମ୍ପାନୀ ନିର୍ଭର ପ୍ରତିଶ୍ରତି ପ୍ରଦାନ କରିଥିବା ଡିଜିସିଏ ସ୍ୱଷ୍ଟ କରିଛି। ଶ୍ରୀଲଙ୍କାର କଲମ୍ବୋରେ ପବିତ୍ର ଗଙ୍ଗାରାମାୟ ମନ୍ଦିରରେ ଏକ ସପ୍ତାହ ଧରି ସାଧାରଣ ପ୍ରଦର୍ଶନ ପରେ ଆଜି ଭଗବାନ ବୁଦ୍ଧଙ୍କ ପବିତ୍ର ଦେବ ନିମରୀର ଅବଶେଷ ଭାରତ ଅଭିମୁଖେ ପ୍ରସ୍ଥାନ କରିଛି। ସଂସ୍କୃତି ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଶ୍ରୀଲଙ୍କାର ମନ୍ତ୍ରୀଗଣ ଏବଂ ଶ୍ରୀଲଙ୍କାରେ ଭାରତର ଉଚ୍ଚାୟୁକ୍ତଙ୍କ ଉପସ୍ଥିତିରେ ବନ୍ଦରା ନାୟକେ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହି ବିଦାୟକାଳୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ପ୍ରଦର୍ଶନ ପାଇଁ ବିଦେଶକୁ ନିଆଯାଇଥିବା ପବିତ୍ର ଅବଶେଷଗୁଡ଼ିକୁ ଏକ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳ ଦ୍ୱାରା ପ୍ରତ୍ୟାବର୍ତ୍ତନ କରାଯାଉଛି। ଏହି ପ୍ରତିନିଧି ଦଳର ନେତୃତ୍ୱ ମଧ୍ୟପ୍ରଦେଶର ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଏବଂ ଅରୁଣାଚଳ ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଚୌନା ମେନ୍ ଏବଂ ବରିଷ୍ଠ ବୌଦ୍ଧ ଭିକ୍ଷୁ ଏବଂ ଅଧିକାରୀମାନେ ନେଇଛନ୍ତି। ଗତବର୍ଷ ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶ୍ରୀଲଙ୍କା ଗସ୍ତ ସମୟରେ ଏନେଇ ଘୋଷଣା କରାଯାଇଥିଲା। ମନ୍ତ୍ରଣାଳୟ କହିଛି ଯେ 10 ଲକ୍ଷରୁ ଅଧିକ ଭକ୍ତ ଏହି ସାର୍ବଜନୀନ ପୂଜାରେ ଅଂଶଗ୍ରହଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କ୍ୟାବିନେଟ୍ ମନ୍ତ୍ରୀ ସଂସଦର ସଦସ୍ୟଗଣ ପୂର୍ବତନ ରାଷ୍ଟ୍ରପତି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଶ୍ରୀଲଙ୍କାର ଅନେକ ବରିଷ୍ଠ ନେତା ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମନ୍ତ୍ରଣାଳୟ କହିଛି ଏହି ଅବସରରେ ପବିତ୍ର ପିପ୍ରହାୱା ପବିତ୍ର ଅବଶେଷ ଏବଂ ସମସାମୟିକ ଭାରତର ସାଂସ୍କୃତିକ ସମ୍ପର୍କର ସନ୍ଧାନ ଶୀର୍ଷକ ଦୁଇଟି ବିଶେଷ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏହି ପ୍ରଦର୍ଶନୀ ବିଶ୍ୱ ବୌଦ୍ଧ ଐତିହ୍ୟର ସମ୍ପର୍କକୁ ସୁଦୃଢ଼ କରିବ। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ଅବିଚ୍ଛେଦ୍ୟ ମାନବବାଦର ସ୍ଥପତି ଏବଂ ଦେଶବ୍ୟାପୀ ଅନ୍ତତ୍ୱର ଭାବନାର ସ୍ୱର ଭାବରେ ବର୍ଷ୍ଣନା କରିଛନ୍ତି। ଲୋକସଭା ବାଚସ୍କତି କହିଛନ୍ତି ଯେ ସ୍ୱଦେଶୀ ସ୍ୱାବଲମ୍ଭନ ଏବଂ ସାଂସ୍କୃତିକ ଆତ୍ମସଚେତନତା ଉପରେ ଆଧାରିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଦର୍ଶନ ଜାତୀୟ ନୀତି ଏବଂ ସାମାଜିକ ଆଲୋଚନାକୁ ମାର୍ଗଦର୍ଶନ କରିଚାଲିଛି। ଭାରତ ଆମେରିକା ବାଣିଜ୍ୟ ଚୁକ୍ତିକୁ ଆଗ୍ରା ପ୍ରଡକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ନିର୍ଦ୍ଦେଶକ ରୋହିତ ଗୁପ୍ତା ଉଚ୍ଚ ପ୍ରଶଂସା କରିଛନ୍ତି। ଆମେରିକା ବଜାରରେ ଭାରତୀୟ ଉଦ୍ୟୋଗୀଙ୍କ ପାଇଁ ଏହା ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଆକାଶବାଣୀ ସମ୍ଭାଦ ବିଭାଗ ସହ ଏକ ସ୍ୱତନ୍ତ୍ର ଆଲୋଚନାରେ ଶ୍ରୀ ଗୁପ୍ତା କହିଛନ୍ତି ଶୁଳ୍କ ହାର ଦେଶର ରପ୍ତାନୀ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ। ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତା